ହ୍ୟାଲୋ, ଆମେ ପାଣିର ସମସ୍ୟା ବିଷୟରେ କହିଥିଲୁ, ମୁନା ସନାତନ ଫାୟାର ଷ୍ଟେସନ ବସ୍ତି 50 ନମ୍ବର ୱାର୍ଡ। ଆମେ ପାଣିର ସମସ୍ୟା ବୋଲି କହୁଥିଲୁ, ଯେହେତୁ ପାଣି ଆମର ପର୍ଯ୍ୟନ୍ତ ଅଧଘଣ୍ଟା ଏମିତି ଆସିଥିଲା ଆଗେ, ଏବେ ପାଣିର ଗୋଟେ କଥା ହେଉଛି ସୁବିଧା ଏମିତି କଣ ପାଣି ସେଇଟା ଘଣ୍ଟା 1.5 ଘଣ୍ଟା ଏବେ ପାଣି ଦଉଛି, ଯାହା ମୁଁ ଧନ୍ୟବାଦ ଦେବି ମୋର ଜଳ ବିଭାଗ ପାଣି ଦଉଛି। ଆହୁରି ଗୋଟେ କଥା ମୁଁ କହିବି ଆପଣଙ୍କର, ଗୋଟେ କଥା ହଉଛି ଆମର ଡ୍ରେନେଜ କଥା, ଡ୍ରେନେଜ କଥା ହଉଛି, ଡ୍ରେନେଜ କଥା ଉପରେ ଯୋଉ ଆମର ନାଳ କରିକି ଯାଇଥିଲେ ସେ ବିଷୟରେ ବି ଆମେ ବର୍ତ୍ତମାନ ଯାହା ହଉ ସେ କାମ ବି ହେଇଛି। ଆଉ ଗୋଟେ କଥା ମୁଁ କହିବି ଆପଣଙ୍କର ସ୍ୱରେଜ ଲାଇନ ଯୋଉ ଆପଣଙ୍କର ଇଏ ବିଷୟ, ସେ ବିଷୟରେ ଗୋଟେ କଥା ହଉଛି ଟିକେ ଟାଙ୍କି ଆସିକି ବାହାରେ ରହୁଛି ଟିକେ ଦୂରତା, ଅବଶ୍ୟ 50 ମିଟର ଦୂରତା, ସେ 50 ମିଟର ଅବଶ୍ୟ ଆମ ବସରେ ଏମିତି ଗୋଟେ ରୋଡ ଅଛି କି ବାହାରକୁ ଭିତରକୁ ପର୍ଯ୍ୟନ୍ତ ବି ଛୋଟ ଗାଡି ଆସିପାରିବ, କିନ୍ତୁ ଛୋଟ ଗାଡି ଆସନ୍ତା ଆମ ବସିକି ଆସିଲା ଟିକେ ଆହୁରି ଉଚ୍ଚକାର ରଖନ୍ତେ, ଯାହାଦ୍ୱାରା ଯଦି ଆସୁବି ଆମେ ବହୁତ ଆପଣଙ୍କୁ ଧନ୍ୟବାଦ ଦେବୁ, ଆସିଲେ ଆହୁରି ଭଲ କଥା ହବ।
ଥ୍ୟାଙ୍କ ୟୁ ସାର।